ଡାଇରେକ୍ଟ କହିବି ତ ସେ କିଛି ପଚାରି କିଛି କହିବା କହୁ ନାହାନ୍ତି।
ରେକର୍ଡିଂ ହେଇଯିବ ସେମିତି କହିବି।
ହ୍ୟାଲୋ,
ମୋ ନାଁ ଗୌରାଙ୍ଗ ଦାସ, ୱାର୍ଡ ନମ୍ବର 22 ପ୍ଲସ 7 ରୁ କହୁଥିଲି। ଆଜ୍ଞା, ମୁଁ ଏଇ ଯୋଉ ମଇଳା ଟାଙ୍କି ସଫା କରିବା ପାଇଁ ଆମର ଯୋଉ 700 ରୁ 800 ଟଙ୍କା ଭିତରେ ପ୍ରଥମେ ନଉଥିଲେ, କିନ୍ତୁ ଏଇନା ବିଏମ୍ସି ର ପ୍ରାଇଭେଟ ଗାଡି ଗୁଡା ତ 1000 ରୁ 1500 ଟଙ୍କା ନଉଛନ୍ତି। ୟା ପାଇଁ କିଛି ସମାଧାନ କରିବା ପାଇଁ ଚାହୁଁଛି, ଆମେ ଟିକେ ସୁବିଧା କମ୍ ରୁ ପାଇପାରିଥାନ୍ତୁ।
କହିଦେଲି ଏଇ ଜବି ଦେଉଛ।